ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার আপনার বহুমূল্য সময় দিয়ে আজির এই কার্যক্রম শুণবা নিমন্তে রেডিও পাখের অপেক্ষা করে বসিবার জাঁ আমি বিশেষ আনন্দিত। প্রভু নামক ধন্যবাদ দেও। কেবল সেতু নুহে, প্রভু যীশু বিষয় অধিক জাঁয়া নিমন্তে আপনার আগ্রহ দেখি বিশেষ আনন্দিত। প্রভু আপনার আশীর্বাদ করত ও আহরি আত্মিক জীবনে বর্ধিষ্ণু করতু। আমার অনুরোধ, আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণবায় সাহায্য করতু, আমসহ পত্র মাধ্যমে যোগাযোগ করা নিমন্তে উৎসাহিত করতু। আসুন তাহলে প্রভুঙ্কর বাক্য মধ্যে যা পূর্ব সংক্ষেপে প্রার্থনা করা। প্রিয় পবিত্র প্রভু, তোমার পবিত্র নামের ধন্যবাদ করুছ এই সুন্দর সময় পাই, তোমার জীবন্ত বাক্য পাই, তোমার আশীর্বাদ পাই। প্রভু, তোমার বাক্য মধ্যে দিয়ে তুমি আমার সহিত কথা কুহ, তুমি আমার আশীর্বাদ কর। প্রত্যেক শ্রোতাহন প্রভু তুমি আশীর্বাদ করি, প্রত্যেক সমস্যা তুমি সমাধান কর। যে অসুস্থ অনেক প্রভু সে সুস্থতা দিও, যে অভাব অনেক প্রভু তুমি সে অভাব মোচন কর। প্রভু তুমি প্রত্যেক তোমার আশীর্বাদ এবং অনুগ্রহর বাহু ছায়াতলে আবরি রখ। এই সমস্ত প্রার্থনা আমার উদ্ধারকর্তা জীবিত পুনরুদ্ধিত প্রিয় প্রভু যীশু নামে এই অল্প ভিক্ষা মাগুছ, আমেন। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସିୟ 6 ପର୍ବର 13 ପଦରୁ ଆରମ୍ଭ କରି 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମମାନେ ଏହି ଛଅ ପର୍ବରେ ସେହି ଯୋଦ୍ଧା ବିଷୟ ନେଇ ଆଲୋଚନା କରୁଅଛୁ, ଯିଏକି ଖ୍ରୀଷ୍ଟୀୟ ସୈନିକ ବା ଆମେ କହିପାରିବା ଖ୍ରୀଷ୍ଟୀୟ ମଣ୍ଡଳୀ। ତେବେ ଆସନ୍ତୁ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ବର୍ତ୍ତମାନ ଆମେ ଯୋଦ୍ଧାର ସୁରକ୍ଷା ବିଭାଗ ମଧ୍ୟକୁ ଯିବା। ଛଅ ପର୍ବର ତେର ପଦରେ ଲେଖା ଅଛି, ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। ଦେଖନ୍ତୁ, ବର୍ତ୍ତମାନ ଆମେ ସେହି ଶତ୍ରୁକୁ ଚିହ୍ନିପାରିଛୁ। ବର୍ତ୍ତମାନ ପାଉଲ ସେହି ସଜ୍ଜାକୁ ଚିହ୍ନଟ କରାଇବାକୁ ଆରମ୍ଭ କରନ୍ତି, ଯାହାକି ପ୍ରତିରୋଧ କରିବା ନିମନ୍ତେ ଉପଭୋଗ୍ୟ। ବିଶ୍ୱାସୀମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ଶତ୍ରୁକୁ ଆକ୍ରମଣ କରିବା ନିମନ୍ତେ କିମ୍ବା ଶତ୍ରୁ ବିରୁଦ୍ଧରେ ଆଗେଇବା ନିମନ୍ତେ କୁହାଯାଇ ନାହିଁ। ଏହି ସମ୍ପୂର୍ଣ୍ଣ ବିଭାଗ ମଧ୍ୟରେ ମୁଖ୍ୟ ବିଷୟଟି ହେଉଛି ଠିଆ ହେବା। ବାଇବଲ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ତୀର୍ଥଯାତ୍ରୀ ଭାବେ ଉପସ୍ଥାପିତ କରେ। ତୀର୍ଥଯାତ୍ରୀ ଭାବେ ଆମକୁ ଜଗତ ମଧ୍ୟ ଦେଇ ଚାଲିବାକୁ ଅଛି। ବାଇବଲ ଆମକୁ ସାକ୍ଷୀ ଭାବେ ଉପସ୍ଥାପିତ କରେ, ଆଉ ଆମମାନଙ୍କୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯିବାକୁ ଅଛି। ଜଣେ କ୍ରୀଡ଼ାବିତ୍ ଭାବେ ଆମକୁ ଦୌଡ଼ିବାକୁ ଅଛି, ସେହି ଯୀଶୁଖ୍ରୀଷ୍ଟଙ୍କ ଉପରେ ଆମର ଦୃଷ୍ଟି ରଖି ଦୌଡ଼ିବାକୁ ଅଛି। ସେଥିପାଇଁ ଏଭ୍ରି ବାର ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଅତଏବ ଏଡ଼େ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ତେବେ ସେ ଯାଉ ନା କାହିଁକି, ଯେତେବେଳେ ବାଇବଲ ଆମମାନଙ୍କ ବିଷୟ ନେଇ ଜଣେ ଉତ୍ତମ ଯୋଦ୍ଧା ରୂପେ ପ୍ରକାଶ କରେ, ଏହା କହେ ଯେ ଆମମାନଙ୍କୁ ଠିଆ ହେବାକୁ ଅଛି। ଏହାର ଅର୍ଥ ଆମ୍ଭମାନଙ୍କୁ ଶୈତାନର ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ଅଛି। ଅନେକ ବର୍ଷ ପୂର୍ବେ ପ୍ରଭୁଙ୍କର ଜଣେ ଦାସ ଏହିପରି କହି ଅନେକ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଯେ ବକ୍ତାଙ୍କର ଭାଷଣ ଦେବା ସ୍ଥାନରେ ସେ ଶୈତାନ ସହିତ ଯୁଦ୍ଧ କରୁଥିଲେ। ମୁଁ ଭାବେ ଯେ ତହିଁରେ ସତ୍ୟତା ରହିଅଛି, କାରଣ ଏହା ଥିଲା ଏକ ଆତ୍ମିକ ଯୁଦ୍ଧ ଯେଉଁଠାରେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହୁଏ ବା ସୁସମାଚାର ପ୍ରଚାରିତ ହୁଏ, ସେଠାରେ ଯୁଦ୍ଧ ଘଟେ। ତାହିଁ ହେଉଛି ଆଜି ଯୁଦ୍ଧର ବିଷୟ, ତାହିଁ ହେଉଛି ଯେଉଁଠାରେ ଶତ୍ରୁ କାର୍ଯ୍ୟ କରୁଅଛି। ପ୍ରକୃତରେ ଶୟତାନ ସେଠାରେ କାର୍ଯ୍ୟ କରେ ନା ଯେଉଁଠାରେ ତାହାର ଲୋକମାନେ ଥାନ୍ତି, କିନ୍ତୁ ଯେଉଁଠାରେ ପ୍ରଭୁଙ୍କର ଲୋକମାନେ ବା ଖ୍ରୀଷ୍ଟ ବିଶ୍ୱାସୀମାନେ ଥାନ୍ତି ସେଠାରେ ସେ ତାହାର କାର୍ଯ୍ୟ କରେ। ସେଠାରେ ଯୁଦ୍ଧ ଚଳାଏ ଯେପରି ସେ ଈଶ୍ୱରଙ୍କ ଲୋକମାନଙ୍କୁ ବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ପରାସ୍ତ କରି ତାହାର ଅଧୀନସ୍ଥ କରିପାରେ। ବିଶେଷରେ ଯେଉଁଠାରେ ଖ୍ରୀଷ୍ଟ ବିଶ୍ୱାସୀମାନେ ଯୁଦ୍ଧ କରିଥାନ୍ତି ସେହିଠାରେ ସେ ତାହାଙ୍କ ସହିତ ଯୁଦ୍ଧ କରିଥାଏ। ତେବେ ମୁଁ ବ୍ୟକ୍ତିଗତ ଭାବେ କେବେ ହେଲେ ଭାବେ ନାହିଁ ଯେ ମୁଁ ସେହି ଯୁଦ୍ଧ କରିବା ଉଚିତ। ତାହାର ଅର୍ଥ ହେଉଛି ମୁଁ କେବେ ହେଲେ ଭାବେ ନାହିଁ ଯେ ମୁଁ ଆକ୍ରମଣ କରିବା ଉଚିତ। ଆଦେଶ ହେଉଛି ଠିଆ ହେବା ନିମନ୍ତେ। ଏହା ହିଁ ହେଉଛି ଶୟତାନ ଯିଏକି ଆକ୍ରମଣ କରିବ। ଆମ୍ଭମାନଙ୍କ ନିମନ୍ତେ ଆଦେଶ ହେଉଛି ସର୍ବଜୟୀ ହୋଇ ଅଟଳ ରହିବା ନିମନ୍ତେ। ଦୁର୍ଦ୍ଦିନରେ ଠିଆ ହେବା ନିମନ୍ତେ ସମର୍ଥ ହେବା ହେଉଛି ବିଶ୍ୱାସୀ ନିମନ୍ତେ ଏକ ବିଜୟର ଚିହ୍ନ। ଆଜି ଯେତେବେଳେ ମୁଁ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀଗୁଡ଼ିକ ପ୍ରତି ଦୃଷ୍ଟିପାତ କରେ, ମୋ ହୃଦୟ ଦୁଃଖରେ ଭରିଯାଏ, କାରଣ ଆଜିର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ବାସ୍ତବ ପ୍ରେମ ନାହିଁ କି ଆତ୍ମିକତା ନାହିଁ, ପରସ୍ପର ମଧ୍ୟରେ ସୁସମ୍ପର୍କ ନାହିଁ, ଏପରିକି ନିଜ ନିଜ ମଧ୍ୟରେ କଳହ କରି ଗୀର୍ଜାଘରେ ତାଲା ପକାଇ ଦିଅନ୍ତି। ସେମାନଙ୍କ ମଧ୍ୟରେ ସହନଶୀଳତା ବା ନମ୍ରତା ପରିଲକ୍ଷିତ ହୁଏ ନାହିଁ। ଏହାର କାରଣ ହେଉଛି ସେହି ମଣ୍ଡଳୀର ସଭ୍ୟସଭ୍ୟାମାନେ ଏହି ବିଷୟ ପ୍ରତି ଅନ୍ଧ ହୋଇ ରହିଅଛନ୍ତି ଯେ ସେଠାରେ ଏକ ଆତ୍ମିକ ଯୁଦ୍ଧ ଚାଲିଅଛି ବୋଲି। ଆପଣ ଯେତେବେଳେ ଏହିପରି ପରିସ୍ଥିତିକୁ ଲକ୍ଷ୍ୟ କରନ୍ତି ଯେ ମଣ୍ଡଳୀ ଆତ୍ମିକ ଜୀବନରେ ପତନାଭିମୁଖୀ ହେଉଅଛି ବୋଲି, ସେତେବେଳେ କ'ଣ ଆପଣ ତହିଁର ଆତ୍ମିକ ଅଭିବୃଦ୍ଧି ନିମନ୍ତେ ପ୍ରାର୍ଥନା କରନ୍ତି? ଆପଣ କ'ଣ ଆପଣଙ୍କ ମଣ୍ଡଳୀର ପାଳକଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି? ଆପଣ ତାହାଙ୍କର ସମାଲୋଚନା କରନ୍ତୁ ନାହିଁ, ବରଂ ତାହାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ। ସେ ଆପଣଙ୍କର ପ୍ରାର୍ଥନା ଆବଶ୍ୟକ କରନ୍ତି। ଶୟତାନ ତାହାର ପ୍ରବଳ ପ୍ରତିରୋଧ କରେ। ଆପଣଙ୍କୁ ସେହି ଜନତାଙ୍କ ସହିତ ସାମିଲ ହେବା ଆବଶ୍ୟକ ନାହିଁ ଯେଉଁମାନେ କି ଈଶ୍ୱରଙ୍କ ବାକ୍ୟ ପ୍ରଚାରକମାନଙ୍କୁ କୃଷାର୍ପିତ କରିବା ନିମନ୍ତେ ଚାହାନ୍ତି। ଆପଣଙ୍କୁ ତାହାଙ୍କର ହାତ ଉଠାଇ ଧରିବାକୁ ଅଛି, ଯେପରିକି ହାରଣ ଓ ହୁର ଇସ୍ରାଏଲ ତରଫରୁ ମୋଷାଙ୍କର ହସ୍ତ ଉଠାଇ ଧରିଥିଲେ। ତେଣୁକରି ମୁଁ ସେହି ଉପାସକମାନଙ୍କୁ ପସନ୍ଦ କରେ ଯେଉଁମାନେ ତାହାଙ୍କ ମଣ୍ଡଳୀର ପାଳକଙ୍କ ସହିତ ଠିଆ ହୁଅନ୍ତି ଓ ତାହାଙ୍କୁ ପ୍ରାର୍ଥନାରେ ତୋଳି ଧରନ୍ତି। ଲେଖା ଅଛି, ଅଟଳ ହୋଇଥାଅ। ଏହା ହେଉଛି ଚତୁର୍ଥ ଥର ଯାହାକି ସେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଉଦ୍ବୋଧନ ଦେଇ କୁହନ୍ତି। ତେବେ ଏଥିପୂର୍ବରୁ ସେ ବିନତି କରି କହୁଥିଲେ, କିନ୍ତୁ ବର୍ତ୍ତମାନ ସେ ଠିଆ ହେବା ନିମନ୍ତେ ବା ଅଟଳ ହୋଇ ରହିବା ନିମନ୍ତେ ଆଦେଶ ଦିଅନ୍ତି। ଆମମାନଙ୍କୁ କେବଳ ଠିଆ ହେବା ନିମନ୍ତେ ସେ କହନ୍ତି ନାହିଁ, ମାତ୍ର ସେଥିସହିତ ଆମମାନଙ୍କୁ ମଧ୍ୟ ଆମମାନଙ୍କର ସୁରକ୍ଷା ନିମନ୍ତେ କେତେକ ସଜ୍ଜା ପରିଧାନ କରିବାକୁ ଅଛି, ଯେପରି ଆମେମାନେ ଶତ୍ରୁ ସମ୍ମୁଖରେ ପରାଜିତ ନ ହୋଇ ତାହାର ପ୍ରତିରୋଧ କରିବା ନିମନ୍ତେ ସମର୍ଥ ହେବାକୁ ପାରୁ। ଲେଖା ଅଛି, ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି। ଏହି କଟିବନ୍ଧନୀ ସେହି ସମୟର ସୈନିକମାନଙ୍କର ପ୍ରାଚୀନ ପୋଷାକର ପ୍ରତ୍ୟେକ ସ୍ଥାନରେ ଲଗାଯାଉଥିଲା। ଏହା ନିତାନ୍ତ ଆବଶ୍ୟକ ଥିଲା। ବିଶେଷତଃ ଏହା ଅଣ୍ଟାରେ ବନ୍ଧାଯାଉଥିଲା, ଯେପରିକି ସୈନିକର ପୋଷାକ ତାହାର ଦେହରୁ ଖସି ନଯାଏ। ଯଦି ସେହି କଟିବନ୍ଧନୀ ହଜିଯାଏ, ତାର ଅର୍ଥ ହେଉଛି ଆପଣ ସବୁକିଛି ହରାଇଛନ୍ତି। ଏପରିକି ଅତୀତରେ ବଡ଼ ବଡ଼ ଯୁଦ୍ଧମାନଙ୍କରେ ଆମେ ଜାଣୁ ଯେ ଯେଉଁମାନେ ଅତି ଚତୁର ସେନାଧ୍ୟକ୍ଷ ସେମାନେ ସେମାନଙ୍କର ସୈନିକମାନଙ୍କୁ ସେମାନଙ୍କ ଶତ୍ରୁମାନେ ଶୋଇଥିବା ଅବସ୍ଥାରେ ସେମାନଙ୍କର କଟିବନ୍ଧନୀ ସବୁକୁ କାଟିଦେବା ନିମନ୍ତେ କହୁଥିଲେ, ଯଦ୍ୱାରା ସେମାନେ ପରଦିନ ସକାଳେ ଉଠି ସେମାନଙ୍କର ପୋଷାକ ସବୁକୁ ଧରି ରହିବାରେ ବ୍ୟସ୍ତ ରହିବା ଦ୍ୱାରା ସେମାନେ ବନ୍ଧୁକ ଫୁଟାଇବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେବେ ଓ ସେଥିହେତୁ ସେମାନେ ଯୁଦ୍ଧରେ ପରାଜିତ ହେଉଥିଲେ। ଆମେ ଯେପରି ଆମର ଶତ୍ରୁ ସମ୍ମୁଖରେ ସତ୍ୟରୂପ କଟିବନ୍ଧନୀ ବ୍ୟବହାର କରୁ, ଏଥିନିମନ୍ତେ ଆମମାନଙ୍କୁ କୁହାଯାଏ। ସତ୍ୟ ହେଉଛି ଏକ ବିଷୟ ଯାହାକି ସମସ୍ତ ବିଷୟକୁ ଏକତ୍ର ଧାରଣ କରେ। ତେବେ ସେହି ସତ୍ୟ କ'ଣ? ଏହା ହେଉଛି ଈଶ୍ୱରଙ୍କ ବାକ୍ୟ। ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ନିମନ୍ତେ ଆମେ ଲୋକମାନଙ୍କୁ ଆବଶ୍ୟକ କରୁ ଓ ଏହା ଯେପରି ଲିଖିତ ହୋଇଅଛି ସେହିପରି ଭାବେ ପ୍ରଚାରିତ ହେବା ଆବଶ୍ୟକ। ଆଜି ଆମେ ଅନେକ ଲୋକଙ୍କୁ ସାକ୍ଷ୍ୟ ଦେବାର ଲକ୍ଷ୍ୟ କରିବାକୁ ପାରୁ। ଆମେ ଅନେକ ଖେଳାଳି, ଚଳଚ୍ଚିତ୍ର ତାରକା ଏପରିକି ଟେଲିଭିଜନ ତାରକାମାନଙ୍କଠାରୁ ସାକ୍ଷ୍ୟ ଶୁଣିବାକୁ ପାରୁ, କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଆଜି ବାଇବଲ ବିଷୟରେ ଜାଣନ୍ତି ନାହିଁ। କିନ୍ତୁ ଆମେ ଲୋକମାନଙ୍କୁ ଆବଶ୍ୟକ କରୁ ଯେଉଁମାନେ ସତ୍ୟରୂପକ କଟିବନ୍ଧନୀରେ କଟି ବାନ୍ଧି ଅଛନ୍ତି, ସେମାନେ ଈଶ୍ୱରଙ୍କ ବାକ୍ୟ ଜାଣିବା ଆବଶ୍ୟକ। ଆଜି ଅନେକ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ସେମାନେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଅଜ୍ଞ। ସେମାନେ ଯଦିଓ ଈଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି, ମାତ୍ର ସେମାନେ ଈଶ୍ୱରଙ୍କ ବାକ୍ୟକୁ ଜାଣନ୍ତି ନାହିଁ। କିନ୍ତୁ ଈଶ୍ୱରଙ୍କ ବାକ୍ୟ ବିନା ଆମେ ଶୈତାନର ମୁକାବିଲା କରିପାରିବା ନାହିଁ। ତେବେ ଏହି ସଜ୍ଜାର ପ୍ରତ୍ୟେକଟି ଭାଗ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। ଆମେମାନେ ସେହି ସ୍ୱର୍ଗରେ ଖ୍ରୀଷ୍ଟଙ୍କ ସହିତ ଅଛୁ ଆଉ ଆମେ ଆମର ଏହି ପୃଥିବୀରେ ଜୀବନଯାପନ କରିବା ସମୟରେ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ। ପାଉଲ ଆମମାନଙ୍କୁ କହିସାରିଛନ୍ତି ଖ୍ରୀଷ୍ଟଙ୍କୁ ପରିଧାନ କରିବା ପାଇଁ। ସେ ହେଉଛନ୍ତି ଜଣେ ଯେ କି ସତ୍ୟ ଅଟନ୍ତି, ଆଉ ଆମେ ତାହାଙ୍କୁ ଆମ ଜୀବନରେ ପରିଧାନ କରିବା ଉଚିତ। ଯେକୌଣସି ସାକ୍ଷ୍ୟ ଯାହାକି ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରେ ନା, ତାହା ଦିଆଯିବା ଉଚିତ ନୁହେଁ। ଅନେକ ସାକ୍ଷ୍ୟ ରହିଅଛି ଯାହାକି ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରେ ନା, ମାତ୍ର କେବଳ ନିଜକୁ ଗୌରବ ଦିଏ। ଯେପରିକି ମୁଁ ଜଣେ ମହାନ କ୍ରୀଡ଼ାବିତ୍ ଥିଲି, କିମ୍ବା ମୁଁ ଜଣେ ମହାନ ସାଧକ ଥିଲି, ବୋଲି ଲୋକମାନେ ନିଜ ବିଷୟରେ ସାକ୍ଷ୍ୟ ଦିଅନ୍ତି, ମାତ୍ର ସେମାନେ ଖ୍ରୀଷ୍ଟଙ୍କୁ ବା ଈଶ୍ୱରଙ୍କୁ ଗୌରବ ଦିଅନ୍ତି ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଆପଣ ଯଦି ତାହାଙ୍କୁ ଗୌରବ ଦେବେ, ତାହେଲେ ଆପଣ ଆପଣଙ୍କ ଜୀବନରେ ଆହୁରି ଅଧିକ ଉନ୍ନତି କରିବେ ଓ ଆଶୀର୍ବାଦର ଅଧିକାରୀ ହେବେ। କିନ୍ତୁ ଅନେକ ଆଜି ଈଶ୍ୱରଙ୍କୁ ଗୌରବ ଦେଇପାରନ୍ତି ନାହିଁ, ଯେହେତୁ ସେମାନେ ନିଜେ ନିଜର ଗୌରବ ଅନ୍ୱେଷଣ କରନ୍ତି ଓ ଏହି ଜଗତ ଦୃଷ୍ଟିରେ ମହାନ ବୋଲି ବିବେଚିତ ହେବାକୁ ଚାହାନ୍ତି। ତେଣୁକରି ଆଜି ଆମେମାନେ ସେହି ସତ୍ୟରୂପ କଟିବନ୍ଧନୀରେ ଆମମାନଙ୍କର କଟି ବାନ୍ଧିବା ଆବଶ୍ୟକ, ଯେପରି ଆମମାନଙ୍କର ସାକ୍ଷ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିପାରିବ। ଖ୍ରୀଷ୍ଟ ହେଉଛନ୍ତି ସତ୍ୟ, ସେହି ସତ୍ୟ ହିଁ କେବଳ ଭ୍ରମ ସଂଶୋଧନ କରିପାରିବ। ଆହୁରି ଲେଖା ଅଛି, ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର। ଖ୍ରୀଷ୍ଟ ହେଉଛନ୍ତି ବିଶ୍ୱାସୀମାନଙ୍କର ଧାର୍ମିକତା। ତେବେ ସେ ଯାହା ହେଉନା କାହିଁକି, ମୁଁ ଭାବେ ଯେ ଏହା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ବ୍ୟବହାରିକ ଧାର୍ମିକତାକୁ ମଧ୍ୟ ଯୋଗ କରେ। କିନ୍ତୁ କେବଳ ଖ୍ରୀଷ୍ଟଙ୍କ ଧାର୍ମିକତା ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ମନୁଷ୍ୟମାନଙ୍କ ନିକଟରେ ଓ ଈଶ୍ୱରଙ୍କ ନିକଟରେ ଠିଆ ହେବା ନିମନ୍ତେ ସମର୍ଥ କରାଇବ। ମାତ୍ର ଯେଉଁ ହୃଦୟ ସୁରକ୍ଷିତ ହେବା ଆବଶ୍ୟକ, ତାହା ଏପରି ଏକ ହୃଦୟ ହେବା ଆବଶ୍ୟକ ଯାହାକି ବିଶ୍ୱାସୀକୁ ଦୋଷୀ ବୋଲି କହୁନଥିବ। ଆମେ ଯେତେବେଳେ ଯୁଦ୍ଧ କରିବା ନିମନ୍ତେ ଯାଉଅଛୁ, ସେତେବେଳେ ଆମେ ହୃଦୟ ମଧ୍ୟରେ ପାପକୁ ସ୍ଥାନ ଦେବା ହେଉଛି ଏକ ଦୟନୀୟ ଅବସ୍ଥା। ଆମ୍ଭେମାନେ କେବେ ହେଲେ ସେହିପରି ଭାବେ ଜୟୀ ହୋଇପାରିବା ନାହିଁ। ଆହୁରି ଲେଖା ଅଛି, ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜତା ରୂପକ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ। ପାଦୁକା ବା ଜୋତା ଠିଆ ହେବା ନିମନ୍ତେ ବିଶେଷ ଆବଶ୍ୟକ। ଏହା ଭିତ୍ତିମୂଳ ବିଷୟ ନେଇ ପ୍ରକାଶ କରେ। ଆମେ ଏକ ଉତ୍ତମ ଓ ମଜବୁତ ଭିତ୍ତିମୂଳ ଆବଶ୍ୟକ କରୁ। ଖ୍ରୀଷ୍ଟ ହେଉଛନ୍ତି ସେହି ଭିତ୍ତିମୂଳ। ଆପଣଙ୍କର ଚରଣ କ'ଣ ସେହି ପ୍ରସ୍ତର ଉପରେ ସ୍ଥାପିତ ହୋଇଅଛି? ଏହି ଜଗତରେ ଖ୍ରୀଷ୍ଟ ହେଉଛନ୍ତି ଆପଣଙ୍କର ଭିତ୍ତିମୂଳ। ସେଥିପାଇଁ ପ୍ରଥମ କରନ୍ଥୀୟ 3:11 ଲେଖା ଅଛି, କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ। ପ୍ରିୟ ବନ୍ଧୁ, ଆମେ ଖ୍ରୀଷ୍ଟଙ୍କୁ ବସ୍ତ୍ର ରୂପେ ପରିଧାନ କରିବା ଆବଶ୍ୟକ। ସେ ହେଉଛନ୍ତି ଆମର ସେହି ଈଶ୍ୱରଦତ୍ତ ସମସ୍ତ ସଜ୍ଜା। ସେ ହେଉଛନ୍ତି ଆମମାନଙ୍କର ସତ୍ୟ। ସେ ହେଉଛନ୍ତି ଆମମାନଙ୍କର ଧାର୍ମିକତା। ଯେହେତୁ ସେ ଆମମାନଙ୍କ ନିମନ୍ତେ ଧାର୍ମିକତା ସାଧନ କରି ଆମମାନଙ୍କୁ ତାହାଙ୍କ ଧାର୍ମିକତାରେ ଧାର୍ମିକ ବୋଲି ଗଣନା କରିଅଛନ୍ତି, ସେ ହିଁ ହେଉଛନ୍ତି ଆମମାନଙ୍କର ସେହି ପାଦୁକା ଯାହାଙ୍କ ଉପରେ ଆମେ ସଳଖ ହୋଇ ଠିଆ ହୋଇପାରିବା। ପ୍ରିୟ ବନ୍ଧୁ, ଆଜିର ଅଧ୍ୟୟନରେ ଆମେ ସେହି ସଜ୍ଜାଗୁଡ଼ିକ ମଧ୍ୟରୁ 3 ସଜ୍ଜା ବିଷୟରେ ଅଧ୍ୟୟନ କରି ଆଲୋଚନା କଲୁ, ଯାହାକି ସତ୍ୟରୂପ କଟିବନ୍ଧନୀ, ଧାର୍ମିକତା ରୂପ ଉରସ୍ତାଣ ଯାହାକି ବୁକୁପଟା, ଓ ସୁସଜ୍ଜତା ରୂପ ପାଦୁକା। ଆଉ ଏହି ସମସ୍ତ ସଜ୍ଜା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। ସେ ହେଉଛନ୍ତି ସତ୍ୟରୂପ କଟିବନ୍ଧନୀ, ଯାହାକି ସେ ହେଉଛନ୍ତି ଈଶ୍ୱରଙ୍କ ବାକ୍ୟ। ସେ ହେଉଛନ୍ତି ଧାର୍ମିକତା ରୂପ ବୁକୁପଟା, ଅର୍ଥାତ୍ ସେ ହିଁ ଆମମାନଙ୍କର ଧାର୍ମିକତା। ଓ ସେ ହେଉଛନ୍ତି ଆମମାନଙ୍କର ସୁସଜ୍ଜତା ରୂପ ପାଦୁକା, ଯାହାଙ୍କ ଉପରେ ଆମେ ନିର୍ଭର ଦେଇ ଠିଆ ହୋଇପାରିବା, କାରଣ ସେ ହେଉଛନ୍ତି ଆମମାନଙ୍କର ସେହି ଭିତ୍ତିମୂଳ, ସେହି ଦୃଢ଼ ଶୈଳ। ପ୍ରିୟ ବନ୍ଧୁ, ଆଜି ଆମେ କାହା ଶକ୍ତିରେ ଶୈତାନ ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ଯାଉଅଛୁ? କିନ୍ତୁ ଏହା ଯଦି ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କେହି ହୋଇଥାନ୍ତି, ତାହେଲେ ଆମ୍ଭେମାନେ ନିଶ୍ଚିତ ଭାବେ ପରାଜୟର ସମ୍ମୁଖୀନ ହେବା। କିନ୍ତୁ ଯଦି ଖ୍ରୀଷ୍ଟ ହୋଇଥାନ୍ତି, ତାହେଲେ ଆମେ ନିଶ୍ଚିତ ଭାବେ ବିଜୟୀ ହେବା, କାରଣ ସେ ଶୈତାନକୁ ଜୟ କରିଅଛନ୍ତି। ତେଣୁକରି ଆମେ ଏହି ଅଂଶରେ, ଅର୍ଥାତ୍ ଏହି 6:14-15 ଏହିପରି ଲେଖାଥିବାର ଲକ୍ଷ୍ୟ କରିବାକୁ ପାରୁ, ଅତେବ ସତ୍ୟରୂପକ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତାଣ ପରିଧାନ କର, ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜତା ରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ। ଏହି ସମସ୍ତ ବିଷୟ ଆମେ ବର୍ତ୍ତମାନ ଆଲୋଚନା କରିସାରିଛୁ। ସେହି ସତ୍ୟ ରୂପ କଟିବନ୍ଧନୀ କ'ଣ, ସେହି ଧାର୍ମିକତା ରୂପ ଉରସ୍ତ୍ରାଣ କ'ଣ, ଆଉ ସେହି ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜତା ରୂପ ପାଦୁକା କ'ଣ, ଏ ସମସ୍ତ ବିଷୟ ଆମମାନେ ଆଲୋଚନା କରି ଦେଖିଲୁ ଯେ ଏହି ସମସ୍ତ ବିଷୟ କେବଳ ଖ୍ରୀଷ୍ଟଙ୍କୁ ହିଁ ଉପସ୍ଥାପିତ କରେ। ତାହେଲେ ପ୍ରିୟ ବନ୍ଧୁ, ଯେତେବେଳେ ଆମମାନେ ଏହି ସମସ୍ତ ବିଷୟଗୁଡ଼ିକ ସେହି ଖ୍ରୀଷ୍ଟଙ୍କଠାରେ ନିହିତ ହେବାର ଲକ୍ଷ୍ୟ କରୁଅଛୁ, ତାହେଲେ ସେହି ଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟ ମଧ୍ୟ ଧାରଣ କରିବା କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯଦି ସେ ଖ୍ରୀଷ୍ଟ ଆମମାନଙ୍କ ଜୀବନରେ ରୁହନ୍ତି, ତାହେଲେ ଆମେ ନିଶ୍ଚିତ ଭାବରେ ଶୈତାନ ବିରୁଦ୍ଧରେ ଜୟୀ ହୋଇପାରିବା, ଶୈତାନ ବିରୁଦ୍ଧରେ ଆମମାନେ ଦଣ୍ଡାୟମାନ ହୋଇପାରିବା, ଶୈତାନକୁ ଆମମାନେ ପରାଜିତ କରିପାରିବା, କିନ୍ତୁ ନିଜ ଶକ୍ତିରେ ନୁହେଁ। ପ୍ରିୟ ବନ୍ଧୁ, ଆମେ ଦେଖୁଛୁ ଯେ କେତେ ସୁନ୍ଦର ଚମତ୍କାର ଭାବେ ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରାଯାଇଅଛି। ଯେହେତୁ ସେ ହେଉଛନ୍ତି ଆମମାନଙ୍କର ଧାର୍ମିକତା, ସେ ହେଉଛନ୍ତି ଆମମାନଙ୍କର ମୁକ୍ତି, ସେ ହେଉଛନ୍ତି ଆମମାନଙ୍କର ଅନନ୍ତ ଜୀବନ, ସେ ହେଉଛନ୍ତି ଆମମାନଙ୍କର ସମସ୍ତ ଶଯ୍ୟା, ଯାହାଙ୍କ ଦ୍ୱାରା ଆମମାନେ ଶୈତାନ ବିରୁଦ୍ଧରେ ଜୟୀ ହୋଇପାରିବା। ବାସ୍ତବରେ ଏହି ଆତ୍ମିକ ଅନ୍ଧକାରମୟ ତଥା ଦୁଷ୍ଟତାର ଜଗତ ମଧ୍ୟରେ ଆମେ ଯୀଶୁଖ୍ରୀଷ୍ଟଙ୍କ ବିନା ରକ୍ଷା ପାଇପାରିବା ନାହିଁ, କାରଣ ସେହି ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ତେଣୁ ସେହି ଶୈତାନ ହସ୍ତରୁ ରକ୍ଷା ପାଇବାକୁ ହେଲେ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟ ରୂପକ ସତ୍ୟତାରେ କଟି ବାନ୍ଧି ଓ ନିଜର ବୁକୁରେ ସେହି ଧାର୍ମିକତା ରୂପ ବୁକୁପଟା ପରିଧାନ କରି ଓ ସେହି ପାଦୁକା ରୂପକ ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ ଛିଡ଼ା ହୋଇ ଶତ୍ରୁର ମୁକାବିଲା କରିବାକୁ ହେବ। ତାହେଲେ ଆମେ ଶତ୍ରୁ ଶୈତାନ ଉପରେ ଏକ ବିଜୟୀ ଜୀବନଯାପନ କରିପାରିବା। ପ୍ରିୟ ବନ୍ଧୁ, ଏହି ଜଗତରେ ସେ ଶୈତାନକୁ ଚିହ୍ନିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, କାରଣ ଯଦି ଆମମାନେ ଶୈତାନକୁ ଚିହ୍ନିପାରିନାହୁଁ, ତାହେଲେ ଆମେ କେବେ ହେଲେ ଶୈତାନ ଉପରେ ଜୟଲାଭ କରିପାରିବା ନାହିଁ। କାରଣ ଶତ୍ରୁ ଉପରେ ଜୟଲାଭ କରିବାକୁ ହେଲେ ପ୍ରଥମେ ସେହି ଶତ୍ରୁର ଗତିବିଧିକୁ ଲକ୍ଷ୍ୟ କରିବାକୁ ଅଛି, ସେ ଶତ୍ରୁକୁ ଚିହ୍ନିବାକୁ ଅଛି, ଜାଣିବାକୁ ଅଛି। କିନ୍ତୁ ଆଜି ଏହି ଜଗତରେ ଅନେକ ଲୋକମାନେ ଅଛନ୍ତି ଯେଉଁମାନେ କି ଶୈତାନକୁ ଚିହ୍ନିବା ନିମନ୍ତେ ଏପର୍ଯ୍ୟନ୍ତ ସମର୍ଥ ନୁହନ୍ତି, ଆଉ ସେମାନେ ଏହି ଜଗତ ମଧ୍ୟରେ ଏତେ ଦୂର ଲିପ୍ତ ଯେ ସେମାନେ ସେ ଶୈତାନକୁ ଚିହ୍ନିବା ପାଇଁ ମଧ୍ୟ ଇଚ୍ଛା କରନ୍ତି ନାହିଁ, ଆଉ ସେମାନେ ଭାବନ୍ତି ଯେ ଏହି ଜଗତ ସେମାନଙ୍କ ନିମନ୍ତେ ସବୁକିଛି, ଏହି ଜଗତ ସେମାନଙ୍କ ନିମନ୍ତେ ଶାନ୍ତିଦାୟକ, ଆରାମଦାୟକ, ଏହି ଜଗତ ସେମାନଙ୍କ ନିମନ୍ତେ ଏକ ଆନନ୍ଦ ଉଲ୍ଲାସର ସ୍ଥାନ। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏହି ଜଗତ ଆମମାନଙ୍କ ନିମନ୍ତେ ଆନନ୍ଦ ଉଲ୍ଲାସର ସ୍ଥାନ ନୁହେଁ, ଏହି ଜଗତ ଆମମାନଙ୍କ ନିମନ୍ତେ ଏକ ଯୁଦ୍ଧର ସ୍ଥାନ। ଯେଉଁମାନେ ପ୍ରକୃତରେ ଆତ୍ମିକ ମନା, ଯେଉଁମାନେ ପ୍ରକୃତରେ ଈଶ୍ୱରଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ନିମନ୍ତେ ଏହି ଜଗତ ହେଉଛି ସବୁଠାରୁ ଏକ ମହାନ ଯୁଦ୍ଧର କ୍ଷେତ୍ର, ଯେଉଁ କ୍ଷେତ୍ରରେ ସେମାନେ ଶୈତାନ ଉପରେ ବିଜୟ ହେବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ଯେଉଁମାନେ ଶୈତାନର କବଳରେ ଅଛନ୍ତି, ସେମାନେ ଭାବନ୍ତି ଯେ ସେମାନେ ଏହି ଜଗତ ମଧ୍ୟରେ ଭୋଗବିଳାସରେ ମଜିଯାଇ ସେମାନେ ଏହି ଜଗତକୁ ଉପଭୋଗ କରିପାରିବେ। ମାତ୍ର ସମୟ ଆସିବ, ସେମାନେ କହିବେ ଯେ ଏ ଜଗତରେ ଆମମାନଙ୍କ ପାଇଁ କିଛି ନାହିଁ, ଆମେ କିଛି ଲାଭ କରିପାରିନାହୁଁ, ଆମେ କିଛି ପାଇପାରିନାହୁଁ। ପ୍ରିୟ ବନ୍ଧୁ, ସେହି ସମୟ ଆସିବା ପୂର୍ବରୁ ଆମମାନେ ଚେଷ୍ଟା କରୁ ଯେପରି ଆମେ ପ୍ରଭୁଙ୍କ ନିମନ୍ତେ ଛିଡ଼ା ହେଉ, ପ୍ରଭୁଙ୍କ ନିମନ୍ତେ ଆମମାନେ ଯୁଦ୍ଧ କରୁ। ପ୍ରଭୁ ଆମମାନଙ୍କୁ କହିନାହାନ୍ତି ଯେ ଆମମାନେ ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବା, ମାତ୍ର ଅନ୍ତତଃ ଆମେ ଶୈତାନ ବିରୁଦ୍ଧରେ ଦଣ୍ଡାୟମାନ ହେବା। ପ୍ରଭୁ ଆମମାନଙ୍କ ପାଇଁ ଯୁଦ୍ଧ କରିବେ, ସେ ଆମମାନଙ୍କ ପାଇଁ ଶୈତାନକୁ ସେ ପରାଜିତ କରିବେ। ମାତ୍ର ସେ ଚାହାନ୍ତି ଯେପରି ଆମମାନେ ବିଶ୍ୱାସର ସହିତ ପ୍ରଭୁଙ୍କ ସହିତ ଛିଡ଼ା ହେଉ ଏବଂ ଶୈତାନ ବିରୁଦ୍ଧରେ ଛିଡ଼ା ହେଉ, ତାହେଲେ ଆମମାନେ ନିଶ୍ଚିତ ଭାବରେ ଶୈତାନ ବିରୁଦ୍ଧରେ ଜୟୀ ହୋଇପାରିବା। ପ୍ରଭୁ ଯୀଶୁ ସେଦିନ ଶୈତାନ ଉପରେ ଜୟଲାଭ କରିଥିଲେ ଈଶ୍ୱରଙ୍କର ବାକ୍ୟ ଦ୍ୱାରା, ଆଉ ଆଜି ମଧ୍ୟ ସେ ଆମମାନଙ୍କୁ ଶକ୍ତି ଦେବା ପାଇଁ ଯାଉଅଛନ୍ତି। ତାଙ୍କର ବାକ୍ୟ ମଧ୍ୟ ଦେଇ ସେ ଆମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେଇଅଛନ୍ତି। ଆଉ ସେ ଚାହାନ୍ତି ଯେପରି ଆମମାନେ ସେହି ବାକ୍ୟ ଅନୁଯାୟୀ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହୁ। ତାହାଙ୍କ ସପକ୍ଷରେ ରହି ଆମେ ଶୈତାନ ବିରୁଦ୍ଧରେ ଯୁଦ୍ଧ କରୁ, ତାହେଲେ ଆମେ ନିଶ୍ଚିତ ଭାବରେ ଶୈତାନ ଉପରେ ଜୟୀ ହୋଇପାରିବା। ପ୍ରିୟ ବନ୍ଧୁ, ଏହି ଜଗତରେ ଶୈତାନ ଆମମାନଙ୍କୁ ବାସ୍ତବ ଶାନ୍ତି ଦେଇପାରିବ ନାହିଁ, ଶୈତାନ ଆମମାନଙ୍କୁ ବାସ୍ତବ ଆନନ୍ଦ ଦେଇପାରିବ ନାହିଁ। ଯେଉଁମାନେ ଭାବନ୍ତି ଯେ ଶୈତାନ ଦେଇପାରିବ ବୋଲି ସେମାନେ ବହୁତ ଭୁଲ କରନ୍ତି। ଶୈତାନ ଏପରି ସମୟରେ ଆମକୁ ଆଣି ପକାଇବ ଯେଉଁ ସମୟରେ ଆମମାନେ କେବଳ ଅନୁତାପ କରିବା ଛଡ଼ା, କାନ୍ଦିବା ଛଡ଼ା ଆଉ ଉପାୟ ନଥିବ, ଆଉ ସେତେବେଳେ ମଧ୍ୟ ଆମମାନଙ୍କୁ କେହି ଉଦ୍ଧାର କରିପାରିବେ ନାହିଁ। କିନ୍ତୁ ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ସୁଯୋଗ ଉପରେ ସୁଯୋଗ ଦେଉଅଛନ୍ତି ଯେପରି ଆମେ ତାହାଙ୍କ ନିକଟବର୍ତ୍ତୀ ହେଉ, ଏହି ଜଗତରେ ଆମମାନେ ବଞ୍ଚିଥାଉଁ, ଆମମାନଙ୍କର ଶକ୍ତି ଥାଉଁ, ଆମମାନଙ୍କର ଦୃଷ୍ଟିଶକ୍ତି ଥାଉଁ, ଆମମାନଙ୍କର ଚାଲିବାର ଶକ୍ତି ଥାଉଁ, ଆମମାନଙ୍କର କାର୍ଯ୍ୟ କରିବାର ଶକ୍ତି ଥାଉଁ, ଯେପରି ଆମମାନେ ପ୍ରଭୁଙ୍କ ନିମନ୍ତେ ଛିଡ଼ାଇବା ପାଇଁ ସଚେଷ୍ଟ ହେଉ, ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ସଚେଷ୍ଟ ହେଉ, ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ ସଚେଷ୍ଟ ହେଉ, ତାହେଲେ ସେ ଶୈତାନ ଭୟ କରିବ। ଆଉ ବିଶେଷରେ ଯେତେବେଳେ ଆମେ ପ୍ରଭୁଙ୍କ ସହିତ ଲାଗି ରହୁ ସେତେବେଳେ ଶୈତାନ ଭୟ କରେ। ଶୈତାନ ସେ ଆମମାନଙ୍କର ଯଦିଓ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରେ, ମାତ୍ର ସେ ଆମମାନଙ୍କୁ ତାହାର ପରୀକ୍ଷାରେ ପକାଇପାରେ ନା, ତାହାର ପ୍ରଲୋଭନରେ ପକାଇପାରେ ନା। ତେଣୁ ଆସୁ, ଏହି ଜଗତ ମଧ୍ୟରେ ଯଦି ଆମେ ଶୈତାନର ସମସ୍ତ ପରୀକ୍ଷା ପ୍ରଲୋଭନ ଉପରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ଚାହୁଁ, ତାହେଲେ ଆମେ ପ୍ରଭୁଙ୍କର ବାକ୍ୟ ଦ୍ୱାରା ନିଜକୁ ବଳବାନ କରିବାକୁ ହେବ, ଏବଂ ପ୍ରଭୁ ତାଙ୍କର ବାକ୍ୟ ଅନୁଯାୟୀ, ତାଙ୍କର ପ୍ରତିଜ୍ଞା ଅନୁଯାୟୀ ସେ ଆମମାନଙ୍କର ସପକ୍ଷ ହୋଇ ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବେ, ଏବଂ ଶୈତାନ ଆମମାନଙ୍କ ନିକଟରେ ହାର ମାନିବ, ଏବଂ ଆମମାନେ ପ୍ରଭୁଙ୍କର ଗୌରବ ମହିମା ରକ୍ଷା କରିବା ସଙ୍ଗେ ସଙ୍ଗେ ତାହାଙ୍କର ସେହି ଆଗମନ ସମୟରେ ଆମମାନେ ତାହାଙ୍କ ନିକଟରେ ଗୃହୀତ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। তেবে আজি পাই এঠারে রাখুছু, নমস্কার।
ତାଙ୍କରି ଗୋପାଏ ରକ୍ତ ରବିନ୍ଦୁ ତାଙ୍କରି ଗୋ